ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଅପରେସନ ସିନ୍ଦୁରର ସଫଳତା ବିଷୟରେ ଭାରତୀୟ ଆଭିମୁଖ୍ୟକୁ ଉପସ୍ଥାପନ କରିବା ପାଇଁ ବିଦେଶ ଗସ୍ତ କରିବେ 7ଟି ସର୍ବଦଳୀୟ ପ୍ରତିନିଧି ଦଳ। ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ପାଖରେ ସରକାରୀ ସୁବିଧା ଓ ଯୋଜନା ଉପଲବ୍ଧ କରାଇବା ନେଇ ସରକାର ପ୍ରତିଶ୍ରତିବଦ୍ଧ, କହିଲେ ଶ୍ରମମନ୍ତ୍ରୀ। ନିର୍ଭୁଲ ଭାବେ ନିଜର ରକ୍ତଚାପ ମାପନ୍ତୁ ଓ ଏହାକୁ ନିୟନ୍ତ୍ରଣରେ ରଖି ଦୀର୍ଘଜୀବୀ ହୁଅନ୍ତୁ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଉଚ୍ଚ ରକ୍ତଚାପ ଦିବସ। ଏବଂ କାଳବୈଶାଖୀର ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଅପରେସନ ସିନ୍ଦୁରର ସଫଳତା ଓ ପାକିସ୍ତାନର ସୀମାପାର ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ଉପସ୍ଥାପନ ପାଇଁ ଦେଶର 7ଟି ସର୍ବଦଳୀୟ ପ୍ରତିନିଧି ଦଳ ଚଳିତ ମାସ ଶେଷ ସୁଦ୍ଧା ବିଭିନ୍ନ ଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିଦେଶ ଗସ୍ତକୁ ସଂଯୋଜନ କରୁଛନ୍ତି। ସବୁ ଦଳର ସାଂସଦମାନଙ୍କୁ ଗସ୍ତରେ ସାମିଲ କରାଯାଇଛି। ଆମେରିକା, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, କତାର, ୟୁଏଇ ଭଳି ସହଯୋଗୀ ରାଷ୍ଟ୍ରକୁ ଏହି ସର୍ବଦଳୀୟ ଟିମ୍ ଗସ୍ତ କରିବ। ଆତଙ୍କବାଦକୁ ସମର୍ଥନ ନ ଦେବା ଓ ଏଥିପ୍ରତି ଦେଶର ଶୂନ୍ୟ ସହନଶୀଳତା ଅବଲମ୍ଭନ ନୀତିକୁ ପ୍ରତିନିଧି ଦଳ ବିଦେଶରେ ଉପସ୍ଥାପନ କରିବେ। ବିଜେପି ଦଳ ପକ୍ଷରୁ ରବିଶଙ୍କର ପ୍ରସାଦ, ବୈଜୟନ୍ତ ପଣ୍ଡା, କଂଗ୍ରେସର ଶଶି ଥରୁର୍, ଜେଡିୟୁର ସଞ୍ଜୟ କୁମାର ଝା, ଡିଏମ୍କେର କାନିମୋଝି କରୁଣାନିଧି, ଏନ୍ସିପିର ସୁପ୍ରିୟା ସୁଲେ, ଶିବସେନାର ଶ୍ରୀକାନ୍ତ ଏକନାଥ ସିନ୍ଧେ ପ୍ରମୁଖ 7ଟି ପ୍ରତିନିଧି ଦଳର ନେତୃତ୍ୱ ନେବେ। କାର୍ଯ୍ୟକ୍ରମ ସମ୍ପର୍କରେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି,
ଅପରେସନ ସିନ୍ଦୁର କେ ଜରିଆ ପାକିସ୍ତାନକୁ ସବକ ତ ଶିଖାୟା ଗୟା ହେ, ହମାରି ଜିରୋ ଟଲରେନ୍ସ ହେ ଇସ୍ ପ୍ରକାର କେ ଆତଙ୍କବାଦୀଓ କେ ଲିଏ ଔର ଖାସ କରକେ ଜୋ କ୍ରସ ବର୍ଡର ଆତଙ୍କ ଫୈଲାତେ ହେ ପାକିସ୍ତାନ କେ ଜମିନ ପର ଉନକୋ ପାଲା ଜାତା ହେ, ଉନକୋ ସମର୍ଥନ ଦିଆ ଜାତା ହେ, ଇସକେ ଲିଏ ଜିରୋ ଟଲରେନ୍ସ ହେ। ଲେକିନ ୟେ ମେସେଜ ପୁରେ ଦୁନିଆ ଭର ଲେକେ ହମେ ପହଞ୍ଚାନା ହେ, କ୍ୟୁକି ପାକିସ୍ତାନ ହାରନେ କେ ବାବଜୁଦ, ସବକ ସିଖନେ କେ ବାବଜୁଦ ଅଫୱାହ ଫୈଲାତେ ରହତେ ହେ ଔର ଇସକେ ଖିଲାଫ ହମେ ବିଦେଶ ମେ ନା କେବଲ ଉନକେ ସରକାରୋଁ କୋ, ଉନକେ ମିଡିଆ, ଉନକେ ଏକାଡେମିକ ଇନଷ୍ଟିଟ୍ୟୁସନ୍ସ, ଉନକେ ଜହାଁ ଓପିନିୟନ୍ସ ବନତେ ହେ ଜାକେ ଭାରତ କି ମେସେଜ ଭି ପହଞ୍ଚା।
ଭାରତୀୟ ସେନାର ବୀରତ୍ୱ, ଅଦମ୍ୟ ସାହସ ଓ ମନୋବଳ ବୃଦ୍ଧି ପାଇଁ ଆଜି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଶୋଭାଯାତ୍ରାରେ ଯୋଗଦେଇ ନିମାପଡ଼ା ପୂର୍ଣ୍ଣେଶ୍ୱରୀ ମନ୍ଦିରଠାରୁ ଦୀଘାଳ ପର୍ଯ୍ୟନ୍ତ ସାଧାରଣ ନାଗରିକ, ବୁଦ୍ଧିଜୀବୀ, ଜନପ୍ରତିନିଧିଙ୍କ ସହ ଯାତ୍ରା କରିଥିଲେ। ଅପରେସନ ସିନ୍ଦୁରର ସଫଳତା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଏହି କ୍ରମରେ ଆଜି ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକଠାରେ ତ୍ରିରଙ୍ଗା ଶୋଭାଯାତ୍ରାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁଭାରମ୍ଭ କରିଥିଲେ। ଭାରତୀୟ ସେନାର ଅସୀମ ବୀରତ୍ୱ ଓ ବଳିଦାନ ଚିରନମସ୍ୟ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଥିଲେ। ଏହି ଶୋଭାଯାତ୍ରା ରାଇଘରର ଚବକା ବାବା ମନ୍ଦିର ପରିସରରୁ ବାହାରି ସହର ପରିକ୍ରମା କରିଥିଲା। ସମାଜରେ ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ପାଖରେ ସରକାରୀ ସୁବିଧା ଓ ସରକାରୀ ଯୋଜନା ସହଜରେ ଉପଲବ୍ଧ ହୋଇପାରିବ ସେଥିପ୍ରତି ସରକାର ଧ୍ୟାନ ଦେଉଛନ୍ତି ବୋଲି ଶ୍ରମମନ୍ତ୍ରୀ ଗଣେଶ ରାମସିଂହ ଖୁଣ୍ଟିଆ କହିଛନ୍ତି। ଭୁବନେଶ୍ୱରସ୍ଥିତ ନୟାପଲ୍ଲୀ ଶ୍ରମିକ ହାଟ ପରିଦର୍ଶନ କରି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଆଗାମୀ ଦିନରେ ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଖୋଲାଯାଇ ସେମାନଙ୍କ ପଞ୍ଜୀକରଣ କରାଯିବା ସହ ଶ୍ରମ କାର୍ଡ ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଡୁମ୍ଡୁମାସ୍ଥିତ ବହୁମୁଖୀ ଶ୍ରମିକ ଆଶ୍ରୟସ୍ଥଳୀ ପରିଦର୍ଶନ କରି ଶ୍ରମିକମାନଙ୍କଠାରୁ ବିଭିନ୍ନ ଗଠନମୂଳକ ପ୍ରସ୍ତାବ ଗ୍ରହଣ କରି ସେ ସମ୍ବନ୍ଧରେ ପଦକ୍ଷେପ ନେବା ପାଇଁ ଶ୍ରୀ ଖୁଣ୍ଟିଆ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରଥଯାତ୍ରା ନୀତିକାନ୍ତି ନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବାଡ଼ଗ୍ରାହୀ, ଦୈତାପତି ଓ ପୂଜାପଣ୍ଡା ନିଯୋଗଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରାକୁ ଶୃଙ୍ଖଳିତ କରିବା, ଚୂଡ଼ାନ୍ତ ନୀତି ନିର୍ଘଣ୍ଟ ଓ ସେବାୟତମାନଙ୍କ ସହଯୋଗ ପାଇଁ ବୈଠକରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ଉପସ୍ଥିତ ରହି ଆଲୋଚନା କରିଛନ୍ତି। ଆସନ୍ତା ଜୁନ୍ ମାସ 11 ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ପଡ଼ୁଥିବାବେଳେ ଏହା ପରଠାରୁ ମହାପ୍ରଭୁଙ୍କର ଅଣସର ନୀତି ଅନୁଷ୍ଠିତ ହେବା। ଚଳିତ ବର୍ଷ ଏହି ଗୁପ୍ତ ନୀତି 16 ଦିନ ଧରି ଚାଲିବାକୁ ଥିବାବେଳେ ଶୃଙ୍ଖଳିତ ଭାବେ ନୀତି ସମ୍ପାଦନ ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ପହଣ୍ଡି ସମୟରେ ମୋବାଇଲ୍ ବ୍ୟବହାରକୁ ନିଷେଧ ଓ ନିର୍ଦ୍ଦିଷ୍ଟ ସଂଖ୍ୟକ ସେବକଙ୍କୁ ନେଇ ପହଣ୍ଡି କରାଯିବ ବୋଲି ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି।
ଆସନ୍ତା 21 ତାରିଖ ଦିନ ଆମର ଛତିଶା ନିଯୋଗ ବୈଠକ ଅଛି, ଯେଉଁଥିରେ ରଥ ଏବଂ ଆମର ସ୍ନାନ ପୂର୍ଣ୍ଣିମାକୁ ଯାହା ବି ରିଲେଟେଡ୍ ନୀତି ଅଛି ତା ଉପରେ ଫାଇନାଲାଇଜେସନ୍ ତ 21 ତାରିଖରେ ହେବ। ତ ଆଜି ଆମର ଇନିସିଆଲ୍ ବୈଠକ ଥିଲା, ଆମର ଇଣ୍ଟରନାଲ୍ ମିଟିଂ ରେତାପତି ନିଯୋଗ ସହିତ ଥିଲା, ଯେହେତୁ ରଥଯାତ୍ରା ସମୟରେ ବି ତାଙ୍କର ବିଶେଷ ଭୂମିକା ରହିଛି, ଅଣସର ଘରେ ଆମର ବିଭିନ୍ନ ନୀତି ବି ତାଙ୍କର ଅଛି, ତା ଉପରେ ଆମେ ଗୋଟେ ଆଲୋଚନା କରିଥିଲୁ। ଯେଉଁ ଆଗାମୀ 21 ତାରିଖରେ ଯେଉଁ ଡ୍ରାଫ୍ଟ ନୀତିଟି ପ୍ରସ୍ତୁତ ହେବ ତା ଉପରେ ବି ଆଜି ଆଲୋଚନା କରିକି ଆମେ ଏକ ସହମତିରେ ପହଞ୍ଚିଛୁ ଏବଂ ଆଗାମୀ 21 ତାରିଖ ଛତିଶା ନିଯୋଗରେ ନୀତି ନିର୍ଘଣ୍ଟଟି ଫାଇନାଲ ହେବ ଏବଂ ଆମର ବ୍ୟବସ୍ଥାବଳୀ ମଧ୍ୟ ତା ଦେହରେ ଫାଇନାଲ କରାଯିବ।
କୁମ୍ଭୀର ସଂରକ୍ଷଣର 50 ବର୍ଷ ପୂର୍ତ୍ତି ଅବସରରେ ପ୍ରୋଜେକ୍ଟ କ୍ରୋକୋଡାଇଲ୍ ସପ୍ତାହ ଆସନ୍ତାକାଲିଠାରୁ ପାଳନ କରାଯିବ। ଏହି କାର୍ଯ୍ୟକ୍ରମ ରାଜ୍ୟ ବନ୍ୟଜନ୍ତୁ ମୁଖ୍ୟାଳୟ ଏବଂ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆୟୋଜନ କରାଯାଉଛି। ଏହି ଅବସରରେ ଅନ୍ଲାଇନ୍ କୁଇଜ୍, ଫଟୋଗ୍ରାଫି, ବକ୍ତୃତା ଏବଂ ଚିତ୍ରାଙ୍କନ ଆଦି ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗରେ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଏଥିରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇ ସଚେତନତା, ସୃଜନଶୀଳତା ଏବଂ ସଂରକ୍ଷଣ କାର୍ଯ୍ୟରେ ଅଂଶଗ୍ରହଣ କରିବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି। ରାୟଗଡ଼ାଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଦୁର୍ବଳ ନଦୀବନ୍ଧଗୁଡ଼ିକୁ ଚିହ୍ନଟ କରି ବର୍ଷାଦିନ ପୂର୍ବରୁ ମରାମତି କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଡିଓ ତହସିଲଦାରମାନେ ବ୍ଲକସ୍ତରୀୟ ପ୍ରସ୍ତୁତି ବୈଠକ କରି ଆସନ୍ତା 3 ଦିନ ମଧ୍ୟରେ ନିଜ କାର୍ଯ୍ୟାଳୟ ନିୟନ୍ତ୍ରଣ କକ୍ଷର ନୋଡାଲ ଅଧିକାରୀ ଓ ଦୂରଭାଷ ନମ୍ଘର ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟକୁ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବିପର୍ଯ୍ୟୟ ସମୟରେ ବାତ୍ୟା ଆଶ୍ରୟସ୍ଥଳୀ ଓ ବିଦ୍ୟାଳୟଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଚ୍ଚ ରକ୍ତଚାପ, ହାଇ ବ୍ଲଡ୍ ପ୍ରେସରର ପ୍ରତିରୋଧ, ଚିହ୍ନଟ ଓ ନିୟନ୍ତ୍ରଣକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 2006 ମସିହାରୁ ପ୍ରତିବର୍ଷ ମଇ 17 ତାରିଖରେ ଏହି ଦିବସ ପାଳନ କରାଯାଉଛି। ଶରୀରର ଧମନୀ ଓ ମୁଖ୍ୟ ରକ୍ତବାହିକାଗୁଡ଼ିକର ୱାଲ୍ରୁ ବିପରୀତ ସଞ୍ଚାଳିତ ରକ୍ତ ଦ୍ୱାରା ନିର୍ଗତ ବଳ ହେଉଛି ଉଚ୍ଚ ରକ୍ତଚାପ। ଚଳିତ ବର୍ଷର ବିଶ୍ୱର ଉଚ୍ଚ ରକ୍ତଚାପ ଦିବସର ବାର୍ତ୍ତା ହେଉଛି ନିର୍ଭୁଲ ଭାବେ ନିଜର ରକ୍ତଚାପ ମାପନ୍ତୁ, ଏହାକୁ ନିୟନ୍ତ୍ରଣରେ ରଖନ୍ତୁ ଏବଂ ଦୀର୍ଘଜୀବୀ ହୁଅନ୍ତୁ। ସୂଚନା ଓ ପ୍ରଯୁକ୍ତି, ଇଣ୍ଟରନେଟ୍ ଭଳି ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ବର୍ତ୍ତମାନ ସମୟରେ ସମାଜ ଉପରେ ଗଭୀର ପ୍ରଭାବ ସୃଷ୍ଟି କରିଛି। ସମାଜ ଉପରେ ଏହାର ପ୍ରଭାବକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ 2006 ମସିହାରୁ ମିଳିତ ଜାତିସଂଘ ପକ୍ଷରୁ ଆଜିର ଦିନକୁ ବିଶ୍ୱ ଦୂରସଞ୍ଚାର ଦିବସ ରୂପେ ପାଳନ କରାଯାଉଛି। ସୂଚନାଯୋଗ୍ୟ 1865 ମସିହା ଆଜିର ଦିନରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ଇଣ୍ଟରନ୍ୟାସନାଲ୍ ଟେଲି କମ୍ୟୁନିକେସନ୍ ୟୁନିୟନ୍ ଗଠନ କରାଯାଇଥିଲା। ପାଣିପାଗ, ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ଲାଗି ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଆଜି କୋରାପୁଟ, ରାୟଗଡ଼ା, ଗଞ୍ଜାମ, ନବରଙ୍ଗପୁର, ନୂଆପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେଉଁଝର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଝଡ଼ ତୋଫାନ ବଜ୍ରପାତ ସହିତ ପବନର ବେଗ 50ରୁ 60 କିଲୋମିଟର ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଗତକାଲି କୋରାପୁଟ, ଗଞ୍ଜାମ, ଢେଙ୍କାନାଳ, ଗଜପତି, ମାଲକାନଗିରି, ବାଲେଶ୍ୱର, ଯାଜପୁର, ସୁନ୍ଦରଗଡ଼ ଜିଲ୍ଲାରେ କାଳବୈଶାଖୀର ପ୍ରଭାବରେ ଗତକାଲି ବଜ୍ରପାତ ଯୋଗୁଁ 14 ଜଣଙ୍କର ଜୀବନ ଯିବା ସହିତ 20ରୁ ଅଧିକ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଗତ 5 ବର୍ଷ ମଧ୍ୟରେ ରାଜ୍ୟରେ 1418 ଜଣଙ୍କର ବଜ୍ରପାତ ଯୋଗୁଁ ମୃତ୍ୟୁ ଘଟିଛି। ଗତବର୍ଷ ବଜ୍ରପାତ ଜନିତ ଘଟଣାରେ 205 ଜଣଙ୍କର ପ୍ରାଣହାନୀ ଘଟିଛି। ବିଭିନ୍ନ ଜିଲ୍ଲାରୁ ପ୍ରାପ୍ତ ଖବର ଅନୁସାରେ ଗତ 2.5 ମାସ ମଧ୍ୟରେ 44 ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଯାଜପୁର ଜିଲ୍ଲାରେ ଗତକାଲି ଏବଂ ଆଜି 2 ଦିନ ଧରି ବଜ୍ରପାତ ଘଟଣାରେ 2 ଜଣ ନାବାଳକଙ୍କର ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ, ଅପରେସନ୍ ସିନ୍ଦୁରର ସଫଳତା ବିଷୟରେ ଭାରତୀୟ ଆଭିମୁଖ୍ୟକୁ ଉପସ୍ଥାପନ କରିବା ପାଇଁ ବିଦେଶ ଗସ୍ତ କରିବେ 7ଟି ସର୍ବଦଳୀୟ ପ୍ରତିନିଧି ଦଳ। ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ପାଖରେ ସରକାରୀ ସୁବିଧା ଓ ଯୋଜନା ଉପଲବ୍ଧ କରାଇବା ନେଇ ସରକାର ପ୍ରତିଶ୍ରତିବଦ୍ଧ କହିଲେ ଶ୍ରମମନ୍ତ୍ରୀ। ନିର୍ଭୁଲ ଭାବରେ ନିଜର ରକ୍ତଚାପ ମାପନ୍ତୁ ଓ ଏହାକୁ ନିୟନ୍ତ୍ରଣରେ ରଖି ଦୀର୍ଘଜୀବୀ ହୁଅନ୍ତୁ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଉଚ୍ଚ ରକ୍ତଚାପ ଦିବସ ଏବଂ କାଳବୈଶାଖୀର ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।